ହ୍ୟାଲୋ, ନମସ୍କାର। ମୁଁ ମଞ୍ଜରୀ ଜେନା କହୁଛି, ତିନିନାଥ ବସ୍ତିରୁ। ମୋର ସୁରଜ ଟାଙ୍କିଟା ଫୁଲ ହେଇଯାଇଛି। ଆମେ ବାହାରୁ ଟାଙ୍କି ଡାକିଲା ବେଳକୁ ଅଧିକା ପଇସା ଦେବାକୁ ପଡ଼ୁଛି। ଗଭର୍ଣ୍ଣମେଣ୍ଟର ସୁବିଧା ଅଛି ତ, ସେଥିପାଇଁ ଯଦି ମୋ ଟାଙ୍କିଟା ସଫା କରିଦେବେ ମୁଁ ବହୁତ ଉପକୃତ ହେବି।